ମୋ ନା ମୋର ନାମ ସଞ୍ଜୀବଳା ସାମନ୍ତରାମ, ଫ୍ଲାଟ ଷ୍ଟେସନ ବସ୍ତିରେ ରହୁଛି, ଆମ ପଚାଶ ୱାର୍ଡ ନମ୍ବର 50। ଆଉ ଆମର ସେତେବେଳେ ବହୁତ ପାଣିର ସମସ୍ୟା ଥିଲା, 10-15 ମିନିଟ ଦଉଥିଲା, ଆମେ ବହୁତ ଅସୁବିଧାରେ ସମ୍ମୁଖୀନ ହଉଥିଲୁ, କିନ୍ତୁ ଏବେ ଯେହେତୁ ଘଣ୍ଟାଟେ ଦଉଛି ଆମେମାନେ ସମସ୍ତେ ଖୁସି ଅଛୁ। ଆଉ ଏତିକି ଗୋଟେ ଅସୁବିଧାରେ ସମ୍ମୁଖୀନ ହଉଛି ଯେ ଡ୍ରେନ ଗୁଡାକ ସବୁ ଜାମ ହେଇ ପାଣି ଉଭରକୁ ତାର ଗୋଟେ ସମାଧାନ କରନ୍ତୁ, ସଫା କରିବା ସମାଧାନ କରନ୍ତୁ, ଏତିକି ତମେ ବିଦାୟ ନଉଛି।